ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ବନ୍ଧା ହେଲେ ସାଲେପୁରରୁ ଆଶ୍ରମର ବାବା, ଯୁବକଙ୍କୁ ହତ୍ୟା କରି ପୋଡ଼ିଥିବା ମାନିଲେ, ଚାନ୍ଦା ମାଗିବାରୁ ହତ୍ୟା କରିଥିଲେ, ବର୍ଷାରେ ଭିଜି ମହିଳାଙ୍କ ରାସ୍ତା ଅବରୋଧ। ସାନିଆଙ୍କୁ ୟୁଏସ୍ ଓପନ ଡବଲ୍ସ ଟାଇଟେଲ, ଚଳିତ ବର୍ଷ ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଯୁଗଳ ବର୍ଗକୁ ଭାରତକୁ ଯୁଗଳ ଖୁସି ମିଳିଛି। ଲିଆଣ୍ଡର ପେସ୍ ପରେ ରବିବାର ରାତିରେ ସାନିଆ ମିର୍ଜା ଓ ହଙ୍ଗିସଙ୍କ ଯୋଡ଼ି ମହିଳା ଯୁଗଳ ଟ୍ରଫି ଜିତି ନେଇଛି। ସାନିଆଙ୍କ ଏହା ଚଳିତ ବର୍ଷର ଦ୍ୱିତୀୟ ଓ କ୍ୟାରିୟରର ପଞ୍ଚମ ଗ୍ରାଣ୍ଡସ୍ଲାମ ଟ୍ରଫି। ଫେମିନା ମିସ୍ ଇଣ୍ଡିଆ ଫେମ୍ ସମ୍ବଲପୁରର ସୁଶ୍ରୀ ଶ୍ରେୟା ମିଶ୍ର ସମ୍ମାନଜନକ ମିସ୍ ୟୁନାଇଟେଡ୍ କଣ୍ଟେଷ୍ଟେଣ୍ଟରେ ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାର ତୃତୀୟ ରନର୍ସ ହୋଇ ଇତିହାସ ରଚିଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା, ଜାନୁଆରୀ 20ରୁ ପ୍ରାକ୍ଟିକାଲ ପରୀକ୍ଷା, ଅକ୍ଟୋବର 1ରୁ ଏକ୍ସରେଗୁଲାର, ନଭେମ୍ବର 16ରୁ ରେଗୁଲାର ଫର୍ମ ପୂରଣ। 2016 ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ଥିଓରି ପରୀକ୍ଷା, ତେବେ ଏହାର 1.5 ମାସ ପୂର୍ବରୁ ଅର୍ଥାତ୍ 2016 ଜାନୁଆରୀ 20ରୁ 30 ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କିଭଳି ଠିକ୍ ସମୟରେ ହେବ ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କଟି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।